ମୋ ନାଁ ପ୍ରତିମା ସିଂ, ମୁଁ ବାଲିଯାତ୍ରା ସାହିର, ମୋ ଲାଟିନ୍ ଟାଙ୍କି ପୁରି ଯାଇଛି, ଯଦି ଗାଡ଼ି ଆସନ୍ତା ମୁଁ ଖୁସି ହୁଅନ୍ତି। ଆଉ କାଲି ଆସନ୍ତାକାଲି ଯଦି ଡିସ୍କ୍ଲୋଜିଂ ହେଇଯିବ ମୁଁ ଖୁସି ହେବି।
ଆପଣ ଯେଉଁ ବ୍ୟକ୍ତି ସହ କଥା ହେଉଛନ୍ତି ସିଏ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନ୍ରେ ରୁହନ୍ତୁ।
ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପର ରଖା ହେ, କୃପୟା ଲାଇନ୍ ପର ବନେ ରହେ। ଦ ପର୍ସନ୍ ୟୁ ଆର୍ ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର୍ କଲ୍ ଅନ୍ ହୋଲ୍ଡ, ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍।
ଆପଣ ଯେଉଁ ବ୍ୟକ୍ତି ସହ କଥା ହେଉଛନ୍ତି ସିଏ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନ୍ରେ ରୁହନ୍ତୁ।
ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପର ରଖା ହେ, କୃପୟା ଲାଇନ୍ ପର ବନେ ରହେ। ଦ ପର୍ସନ୍ ୟୁ ଆର୍ ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର୍ କଲ୍ ଅନ୍ ହୋଲ୍ଡ, ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍।
ଆପଣ ଯେଉଁ ବ୍ୟକ୍ତି ସହ କଥା ହେଉଛନ୍ତି ସିଏ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନ୍ରେ ରୁହନ୍ତୁ।
ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପର ରଖା ହେ, କୃପୟା ଲାଇନ୍ ପର ବନେ ରହେ। ଦ ପର୍ସନ୍ ୟୁ ଆର୍ ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର୍ କଲ୍ ଅନ୍ ହୋଲ୍ଡ, ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍।
ଆପଣ ଯେଉଁ ବ୍ୟକ୍ତି ସହ କଥା ହେଉଛନ୍ତି ସିଏ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନ୍ରେ ରୁହନ୍ତୁ।
ଆପ ଜିସ୍ ବ୍ୟକ୍ତି ସେ ବାତ କର ରହେ ହେଁ ଉସନେ ଆପକି କଲ୍କୁ ହୋଲ୍ଡ ପର ରଖା ହେ, କୃପୟା ଲାଇନ୍ ପର ବନେ ରହେ। ଦ ପର୍ସନ୍ ୟୁ ଆର୍ ସ୍ପିକିଂ ୱିଥ୍ ହାଜ୍ ପୁଟ୍ ୟୋର୍ କଲ୍ ଅନ୍ ହୋଲ୍ଡ, ପ୍ଲିଜ୍ ଷ୍ଟେ ଅନ୍ ଦ ଲାଇନ୍।
ଆପଣ ଯେଉଁ ବ୍ୟକ୍ତି ସହ କଥା ହେଉଛନ୍ତି ସିଏ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନ୍ରେ ରୁହନ୍ତୁ।